ବାବୁରେ, ଦେଶ ସ୍ୱାଧୀନ ହବାର 70 ବର୍ଷରୁ ଅଧିକା ହେଲାଣି, ହେଲେ ସ୍ୱାଧୀନତାରୁ ମିଳିଲା କଣ? କଦଳୀ। ଗରିବ ଆହୁରି ଗରିବ ହୋଇ ଚାଲିଛି, ଧନୀ ଆହୁରି ଧନୀ। ତା ପାଇଁ ଦାୟୀ କିଏ? କେହି ନୁହରେ ବାବୁ, ସବୁ ଭୁଲ ଆମର।
ହାରିବ ବାହୁବଳ, ହାରିବ ଟଙ୍କା ପଇସା, ବୁଝିଛି ବୁଝିଛି ବାଲେଶ୍ୱର, କିଏ ସେ ଆମ ଭରସା। ଆରେ ହାରିବ ହାରିବ ବାହୁବଳ, ହାରିବ ଟଙ୍କା ପଇସା, ବୁଝିଛି ବୁଝିଛି ବାଲେଶ୍ୱର, କିଏ ସେ ଆମ ଭରସା। ପାଟିଠାରୁ ଆଗ ମାଟି ବଦଳିବ ରାଜନୀତି, ଆରେ ସବୁ ଦଳର ନେତା ଏଠି ଗୋଟିଏ ଗାତର ମୂଷା। ଏଥର ଆମ ବେଣୁ ମହୂଷା ଏଥର ଆମ
ଦିନେ ଅଧେ ଚିକେନ ମଟନ ଖାଇ, ତୋର ସ୍ୱାଭିମାନକୁ ବିକି ଦେନି ଭାଇ। କେତେ ଯେ ନେତା ମନ୍ତ୍ରୀ ଆସିବେ, ଆସି ନିର୍ବାଚନ ବେଳେ ନାଚିବେ, ତାପରେ ଭାଇ ଆମରି କଥା ବୁଝିବେ, ପୁଣି ସେ ଖୁଜି ନେତା ୱାର୍ଡ ମେମ୍ବର କଣ୍ଟ୍ରୋଲ ଡିଲର ସାଜିବେ, ପୁଣି ତୋ ସରକାର ଓ ସରକାର ଓ ସରକାର।
ସିଏ 90 ବରଷର ଯୁବକ ନେତା ନୁହେଁ, ସେ ସଚ୍ଚା ସେବକ,
ବୁଝିଛି କି ତାଙ୍କରି ଦୁଃଖ, ଜାତିରେ ସିଏ ବାରିକ।
ଯେତେ ଦେଖୁଛୁ ତୁ ନେତା ମନ୍ତ୍ରୀ, ଜିଲ୍ଲାପାଳ ହଉ ବା ଯନ୍ତ୍ରୀ, ସଭି ମିଶି ଲୁଟନ୍ତି ପିସି, କାହିଁକି ଏତେ ଖାତିରି। ଡାଉଟର ଚୋର ଠକ, ଏବେ ଯଦି ବିଧାୟକ, ନେବେରେ ପାଣି ଖଣି ଲୁଟିବା ତାଙ୍କ ପେଶା।
ଏଥର ଆମ ବେଣୁ ମଉସା
ଆରେ ଏଥର ଆମ ବେଣୁ ମଉସା ଜନତା। ବେଣୁ ମଉସାଙ୍କୁ ଦବା କ୍ଷମତା, ଦେଖିବ ଦେଶ ବୁଝିବ ରାଜ୍ୟ, ଦବାରେ ନୂଆ ବାରତା। ଏ ହଟି ଜୀବନରେ ସବୁ ଶୋଷଣ, ଦୂର ହବରେ ଦୁଃଖ କଷଣ, ଶାସକ ବିରୋଧୀ ହେଇ ଏକାଠି ଦେଖିବେ ଉଦାହରଣ। ହାରିଯିବେ ସବୁ ଦଳ, ସୁରୁ ହେବ ଖେଳ, ଆରେ ଯେତେ ଫୋଟର ଦେବେ ଉତ୍ତର ଚାଷକୁ ଭାଇ ଦାସ।
ଏଥର ଆମ ବେଣୁ ମଉସା
ହଁ ଏଥର ଆମ ବେଣୁ ମଉସା।
ନାହିଁ ବାହୁବଳ ନାହିଁ ପଇସା, ଏଥର ଜିତିବେ ବେଣୁ ମଉସା।
ଆରେ ଏଥର ଆମ ବେଣୁ ମଉସା, ଅହ ବେଣୁ ମଉସା, ଆରେ ଆରେ ବେଣୁ ମଉସା ଆମର।